ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପୁରୀ ତାଳବଣିଆଠାରେ ଆଜି ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ହେବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ରାଜ୍ୟର ପାଖାପାଖି 6 ଲକ୍ଷ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବାଣ୍ଟବେ। ଇତାର ସହିତ ମୁଖ୍ୟମନ୍ତ୍ରୀ ଇ ପଞ୍ଚାୟତ ସଭା ପୋର୍ଟାଲ PPMS ପୋର୍ଟାଲ ପଞ୍ଚାୟତ ମନିଟରିଂ ସିଷ୍ଟମର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଞ୍ଚାୟତମାନଙ୍କେ ପ୍ରୋହାହନ ରାଶି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଆର୍ ସୁଭଦ୍ରା ଯୋଜନାର 6 ନମ୍ଘର କିସ୍ତି 7 ଟଙ୍କା ଭିତ୍ ହିତାଧିକାରୀମାନଙ୍କୁ ବାଣ୍ଟବାର ସହିତ ବ୍ଲକସ୍ତରୀୟ ଷ୍ଟାଡିୟମମାନଙ୍କର ଭିତ୍ତିପ୍ରସ୍ତର ସ୍ଥାପନା କରିବେ ବୋଲି ପଞ୍ଚାୟତିରାଜ ବିଭାଗ ତରଫ ସୂଚନା ଦିଆଯାଇଛି। 2036 ତକ୍ ବିକଶିତ ଓଡ଼ିଶା ଗଠନ କରବାର ଲାଗି ରାଜ୍ୟ ସରକାର ଭିନ୍ ଭିନ୍ କାର୍ଯ୍ୟକ୍ରମ ସ୍ଥିର କରିଛନ୍। ଏଥିଲାଗି ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାତି ହୋଇଥିବା ମନ୍ତ୍ରୀ ପରିଷଦ ବୈଠକନ ଓଡ଼ିଶା ଭିଜନ 2036 ଆଉ 2047 ଉପସ୍ଥାପନ କରାଯାଇଥିଲା। ଏଥି 36 ମୁଖ୍ୟ ପ୍ରାଥମିକ କାର୍ଯ୍ୟକ୍ରମ ଚିହ୍ନଟ କରାଯାଇକରି 36 ଲାଗି 36 କାର୍ଯ୍ୟକ୍ରମ ମୂଲ କରବାରକେ ଧାରିଜ କରାଯାଇଛି। 15 ଦିନ ଭିତରେ ରାଜ୍ୟର 4 ଜାଗାନ ଆଞ୍ଚଳିକ କର୍ମଶାଳା କରାଯିବା। ସେନ୍ତା ସମୃଦ୍ଧ ଓଡ଼ିଶା ଗଠନ ଲାଗି ଜନପ୍ରତିନିଧି ନାଗରିକ ସମାଜ ବୁଦ୍ଧିଜୀବୀମାନଙ୍କର ମତାମତ ଫିଲ୍ ସଂଗ୍ରହ କରବାରକେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗର ଭିନ୍ ଭିନ୍ ନିଗମ ତରଫୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି। ଓଡ଼ିଶା କୃଷି ଶିଳ୍ପ ନିଗମ ତରଫୁ 1,35,78,502 ଟଙ୍କା, ଶକ୍ତି ଉତ୍ପାଦନ ନିଗମ ତରଫୁ 111,82,48,700 ଟଙ୍କା, କାଜୁ ଉନ୍ନୟନ ନିଗମ ତରଫୁ 46,51,200 ଟଙ୍କା ଆର୍ ଜଳବିଦ୍ୟୁତ୍ ନିଗମ ତରଫୁ 92,21,91,911 ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି। ରାଜ୍ୟ 2G ଇଥାନଲ ବ୍ୟବହାରକେ ବଢ଼ାବାର ଲାଗି ଖୁବ୍ ଜଲ୍ଦି ଓଡ଼ିଶାନ ଇଥାନଲ ପ୍ଲାଣ୍ଟ ସ୍ଥାପନା କରବାରକେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ଏ ବାବଦେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଉ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତି ଗୋଟିଏ ବୈଠକ ହୋଇଯାଇଛି। ଚିଲିକାନ ବୋଟ୍ମାନଙ୍କେ ଇଥାନଲ ମିଶା ଇନ୍ଧନର ବ୍ୟବହାର କରାଯିବାର ନେଇକରି ବୈଠକଟି ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ 2030 ତକ ରାଜ୍ୟ ଡିଜେଲ ଥି 5% ଇଥାନଲ ମିଶାଇକରି ବ୍ୟବହାର କରବାର ଦିଗେ ଇଟା ସାହାଯ୍ୟ କରବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ଜମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ଘଟଣାଥି ଜୀବନ ହାରିଥିବା ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କର ମରଶରୀର ଆଜି ପହପହନୁ ତାଙ୍କର ଜନ୍ମମାଟି ବାଲେଶ୍ୱର ଜିଲ୍ଲା ଇଶାଣି ଗାଁ ପହଞ୍ଚିଛି। ଗଲାକାଲି ତାଙ୍କର ମରଶରୀରକେ ଜମ୍ମୁ କାଶ୍ମୀରନୁ ଭୁବନେଶ୍ୱରକେ ଅଣାଯାଇଥିଲା। ଆଜି ତାଙ୍କର ଶେଷକୃତ୍ୟ କରାଯିବା। ବର୍ତ୍ତି ଖରାକେ ନଜରଥି ରଖିକରି ଉଚ୍ଚଶିକ୍ଷା ବିଭାଗ ତରଫ ରାଜ୍ୟର ସବୁ ସରକାରୀ ବେସରକାରୀ ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ ଆଉ ଶିକ୍ଷକ ଶିକ୍ଷକ ଅନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଆଇବା ନିର୍ଦ୍ଦେଶ ତକ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ପାଠପଢ଼ା ବନ୍ଦ ରହିବା ବୋଲି ବିଭାଗ ତରଫ କୁହାଯାଇଛି। ହେଲେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ନିଜ ନିଜର ହଷ୍ଟେଲଥି ରହିପାରିବେ ବୋଲି ବିଭାଗୀୟ ନିର୍ଦ୍ଦେଶନାମାଥି ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 121 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ମତାମତ ମାଗିଛନ୍। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ବରଗଡ଼ ଜିଲ୍ଲାନ ମେ 14 ତାରିଖନୁ 2024-25 ମସିହା ଡାଲୁଆ ଧାନଘିନା ମୂଲ ହେବା। ଏଥିର୍ଲାଗି ସବୁ ମଣ୍ଡିନୁ ଏକାଥରକେ ଧାନଘିନା ମୂଲ ହେବା ବୋଲି ଗଲାକାଲି ଜିଲ୍ଲାପାଳ ଆଦିତ୍ୟ ଗୋଲକର ଅଧ୍ୟକ୍ଷତାତି ହୋଇଥିବା ଡିଏଲ୍ପିସି ବୈଠକଟି ଧାରିଜ କରାଯାଇଛି। ବୈଠକଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଆର୍ ବରଗଡ଼ ଅତାବିରା ଭଟଲି ପଦମପୁରର ବିଧାୟକମାନେ ଯୋଗ ଦେଇକରି ଧାନଘିନା କେନ୍ତା ସୁରୁଖୁରୁତି ସରବା ସେଥିର ବାବଦେ କହିଥିଲେ। ସୁନ୍ଦରଗଡ଼ ବିକାଶ ଭବନଠାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ନିରୀକ୍ଷଣ କମିଟିର ବୈଠକ ହୋଇଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଆଉ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କର ଅଧ୍ୟକ୍ଷତାତି ହୋଇଥିବା ବୈଠକନ ଜିଲ୍ଲାନ ଚାଲିଥିବା କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ଯୋଜନାର କାର୍ଯ୍ୟକାରିତା ବାବଦେ ସମୀକ୍ଷା କରାଯାଇଥିଲା। ରାଜ୍ୟ ବଢ଼ି ଚାଲିଛି ତାତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 4 ଦିନ ତକ୍ ପାଗ ଏନ୍ତା ଲାଗି ରହିବା। ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର ଜିଲ୍ଲାନ ଜବର ଗ୍ରୀଷ୍ମଲହରୀ ଜାରି ରହିବା। ଝାରସୁଗୁଡ଼ା ଜିଲ୍ଲାନ ଆଜଭିଲ୍ ଜବର ଖରାକେ ନେଇକରି ପାଣିପାଗ କେନ୍ଦ୍ର ଅତ୍କା ସତର୍କ କରିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।